ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ଛାତ୍ରଛାତ୍ରୀମାନେ ଦେଶ ପ୍ରେମ ଆଉ ଉତ୍କର୍ଷ ଆଦର୍ଶଟି ଅନୁପ୍ରାଣିତ ହେଲେ ମାନବତାକେ ସୁନିଶ୍ଚିତ କରିହେବା କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀ ନ ହୋଇଥିବାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ସମାରୋହଟି ଗଜପତି ଜିଲ୍ଲାର ଜ୍ୟୋତ୍ସ୍ନା ସବର ହେଲେ ପୁରସ୍କୃତ। ବୀର ବାଲ ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। କେନ୍ଦୁଝରନ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। ଆଇବାକାଲିରୁ ତିନିଦିନିଆ ଓଡ଼ିଶା ଗସ୍ତଟି ଆସୁଛନ୍ ଭାରତୀୟ ନିର୍ବାଚନ ଆୟୁକ୍ତ। ଆଉର୍ ସମ୍ବଲପୁରନ 12 କୋଟିନୁ ଅତକା ଟଙ୍କାର 30 ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏଥର ପୁରା ଖବର। ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଲାଗି ଭାରତ ବିଶ୍ୱସ୍ତରଥି ଭଲ ପ୍ରଦର୍ଶନ କରୁଛେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀର ବିଜ୍ଞାନ ଭବନର ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିକରି ଶ୍ରୀମତୀ ମୁର୍ମୁ କହିଛନ୍, ଛାତ୍ରଛାତ୍ରୀଙ୍କ ସଫଳତା ସାରା ଦେଶକେ ତହ କହୁଛି। ଦେଶର ପିଲାମାନେ ଦେଶ ପ୍ରେମ ଆଉ ଉତ୍କର୍ଷ ଆଦର୍ଶଟି ଅନୁପ୍ରାଣିତ ହୋଇପାରିଲେ ମାନବତାକେ ସୁନିଶ୍ଚିତ କରିହେବା ବୋଲି ରାଷ୍ଟ୍ରପତି କହିଛନ୍।
आप जैसे वीर और प्रतिभाशाली बच्चे निरंतर अच्छा काम करते रहेंगे, ये तो शुरुआत है। जिंदगी बहुत उड़ान करने के लिए बाकी है। मुझे लगता है आपके प्रतिभा से भारत जरूर उत्साहित होगा और बहुत सारे बच्चे आपको फॉलो करेंगे। वो भी अपना अपना हुनर दिखाने के लिए वो भी प्रयास जरूर करेंगे।
ରାଷ୍ଟ୍ରପତି ଏହି ଅବସରରେ ସାହସିକତା, କଳା ଆଉ ସଂସ୍କୃତି, ପରିବେଶ, ନୂଆ ସୃଜନ, ବିଜ୍ଞାନ ଆଉ ପ୍ରଯୁକ୍ତି ବିଜ୍ଞାନ ବା ଗିର୍ଭିନ୍ ଭିନ୍ କ୍ଷେତ୍ରଟି ଉଲ୍ଲେଖନୀୟ ସଫଳତା ହାସଲ କରିଥିବାର 18 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର 20 ଛୁଆଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍। ଭାରୋତ୍ତୋଳନ କ୍ଷେତ୍ରଟି ଜାତୀୟ ଆଉ ଅନ୍ତର୍ଜାତୀୟ ସ୍ତରର ଉତ୍କର୍ଷତା ଲାଗି ଓଡ଼ିଶାର ଗଜପତି ଜିଲ୍ଲାର ସୁଶ୍ରୀ ଜ୍ୟୋତ୍ସ୍ନା ସବର ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ରାଷ୍ଟ୍ରପତିଙ୍କ ଗ୍ରହଣ କରିଛନ୍। ଶିଖ ଗୁରୁ ଗୋବିନ୍ଦ ସିଂଜୀଙ୍କର ଦୁଇ ପୁଅ ସାହେବଜାଦେ ବାବା ଜୋରୱାର ସିଂଜୀ ଆଉ ବାବା ଫତେହ ସିଂଜୀଙ୍କର ଅଦମ୍ୟ ସାହସ ଆଉ ବଳିଦାନକେ ସମ୍ମାନ ଜନିକରି ଆଜି ସାରା ଦେଶେ ବୀର ବାଲ ଦିବସ ପାଳନ କରାଯାଉଛି। ବୀର ବାଲ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିବା ଛୁଆମାନଙ୍କ ସାଙ୍ଗେ ନୂଆଦିଲ୍ଲୀ ଭାରତ ମଣ୍ଡପମ୍ନ ଭାବ ବିନିମୟ କରିଛନ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍, ସାହେବଜାଦାଙ୍କର ପରିଶ୍ରମ ଆଉ କଠିନ ପରିଶ୍ରମ ସବୁବେଳେ ସୁର୍ତା ହୋଇ ରହିବା, ଅଦମ୍ୟ ସାହସ, ବୀରତ୍ୱ ଆଉ ତ୍ୟାଗର ପ୍ରତୀକ ବୀର ସାହେବଜାଦାଙ୍କର ଗୌରବମୟ ଅତୀତ ଇହାଦେ ଜୁଆନ ପିଢ଼ିଙ୍କ ଲାଗି ଗୋଟେ ବରକସ ପ୍ରେରଣା ଦେବା, ଯେନ୍ଟାକି ରାଷ୍ଟ୍ର ନିର୍ମାଣ ଦିଏ ସେମାନଙ୍କୁ ତହକାବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
बीते 4 वर्षों में वीर बाल दिवस की नई परंपरा ने साहिबजादों की प्रेरणाओं को नई पीढ़ी तक पहुंचाया। साहसी और प्रतिभावान युवाओं के निर्माण के लिए एक मंच भी तैयार किया है। हर साल जो बच्चे अलग अलग क्षेत्रों में देश के लिए कुछ कर दिखाते हैं, उन्हें प्रधानमंत्री राष्ट्रीय बाल पुरस्कार से सम्मानित किया जाता है।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିଠାନୁ ତିନିଦିନିଆ କେନ୍ଦୁଝର ଗସ୍ତଟି ଯାଇଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ପହିଲା ଦିନେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ରାଇସୁଆ ବିମାନ ପଡ଼ିଆ ଉତ୍ରୁ ପଲାସପଙ୍ଗାନ ପହଞ୍ଚିକରି ଧାନମଣ୍ଡି ଉଦ୍ଘାଟନ କରିଛନ୍। ତାର ଉତ୍ରୁ ମୁର୍ସୁଆ ଖେଲ ପଡ଼ିଆନ ଗୋଟେ ସାଧାରଣ ସଭାଟି ଯୋଗ ଦେଇଛନ୍। ଉପରବେଳା 3:45 ବିପ୍ଳବୀ ବୀର ଧରଣୀଧରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍। ସଞ୍ଜବେଳର 6:30 କେନ୍ଦୁଝର ଷ୍ଟାଡିୟମ୍ନ ଚାଲିଥିବାର ଗୋ ନାସିକା କେନ୍ଦୁଝର ମହୋତ୍ସବକେ ଉଦ୍ଘାଟନ କରିଛନ୍। ବିକଶିତ ଭାରତ ଜି ରାମଜୀ ଯୋଜନା ଜରିଆ ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ କରିବା ଲାଗି ଦେଶର ଗ୍ରାମୀଣ ଇଲାକାନ ଉନ୍ନୟନମୂଳକ କାମକେ ତୁର୍ତ୍ତି କରାଯିବା ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ପ୍ରସାର ଭାରତୀର ଗୋଟେ ସାକ୍ଷାତକାରଥି ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍, ଏହି ଯୋଜନା ଫି ଗ୍ରାମୀଣ ପରିବାରକେ ବୈଧାନିକ ମଜୁରୀ ନିଯୁକ୍ତି 100 ଦିନରୁ 125 ଦିନକେ ବଢ଼ାବା। ଶ୍ରମିକମାନେ ଆବେଦନ କରିବାର 15 ଦିନ ଭିତରେ କାମ ଯୋଗାଇ ନାଇଦେଲେ ତାଙ୍କୁ ବେକାରୀ ଭତ୍ତା ବାଧ୍ୟତାମୂଳକ ଭାବେ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଭାରତୀୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଆଇବାକାଲିଠାନୁ ତିନିଦିନିଆ ଓଡ଼ିଶା ଗସ୍ତଟି ଆସୁଛନ୍। ଆଇବାକାଲ ଆୟୁକ୍ତ ଶ୍ରୀ କୁମାର ପୁରୀ ଶ୍ରୀମନ୍ଦିରକେ ଯାଇକରି ମହାପ୍ରଭୁମାନଙ୍କର ଦର୍ଶନ କରିବେ। ତାର ଉତ୍ତରୁ କୋଣାର୍କ ଯିବେ। 28 ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ୱର ମନ୍ଦିର ବୁଲିବେ। 29 ଦିନ ଭୁବନେଶ୍ୱର ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି ପରିସରର ଗୋଟେ ଖାସ କାର୍ଯ୍ୟକ୍ରମଟି ବୁଥସ୍ତରୀୟ ଅଧିକାରୀମାନଙ୍କୁ ସମ୍ବୋଧନ କରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱର ଲୋକସେବା ଭବନ ପରିସରର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଙ୍କୁ ସଂସ୍କୃତି ଆଉ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୌଜନ୍ୟମୂଳକ ସାକ୍ଷାତ କରିଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାର ବର୍ତ୍ତମାନର ସ୍ଥିତି ଆଉ ଏ ଦିଗେ ନିଆଯାଉଥିବାର ଭିନ୍ ଭିନ୍ ପଦକ୍ଷେପ ବାବଦେ ଆଲୋଚନା କରିଛନ୍। ସମାଜର ଶେଷ ଧାଡ଼ି ନଥିବା ଲୋକର ପାଖେ ସବୁ ରକମର ସୁବିଧା ଯୋଗାଇ ଦେବା ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟ ନ ହୋଇଥିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହରାଞ୍ଚଳ କାର୍ଯ୍ୟାଦେଶ ଆଉ ଭିନ୍ ଭିନ୍ ଯୋଜନାର ସୁବିଧା ବିତରଣ କାର୍ଯ୍ୟକ୍ରମଟି ଯୋଗଦେଇକରି ଶ୍ରୀ ପ୍ରଧାନ 855 ଜନ ହିତାଧିକାରୀଙ୍କୁ ପକ୍କା ଘର ଲାଗି କାର୍ଯ୍ୟାଦେଶ ବାଣ୍ଟିଛନ୍। ଏ ଅବସରରେ ଶ୍ରୀ ପ୍ରଧାନ କହିଛନ୍,
ସମ୍ବଲପୁର ମହାନଗର ନିଗମରେ 855 ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀର କାର୍ଯ୍ୟାଦେଶ ବିତରଣ କରିବାର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଅବସର ଥିଲା। ପାଖାପାଖି 16 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିକି ସହରରେ ବହୁ ଦିନ ପରେ ଏତେ ବଡ଼ ସଂଖ୍ୟାରେ ଗରିବମାନଙ୍କୁ ଘର ଦେବାର ବ୍ୟବସ୍ଥା କଲା।
କାର୍ଯ୍ୟକ୍ରମଟି ପିଏମ୍ ସ୍ୱନିଧି ଯୋଜନାଥି ଉଠା ଦୋକାନୀମାନଙ୍କୁ 15,000 50,000 ଟଙ୍କା ତକ ବିନା ସୁଧଥି ଋଣ ଦିଆଯାଇଛି। ଇତାର ସହିତ ଶ୍ରୀ ପ୍ରଧାନ ସମ୍ବଲପୁର ମହାନଗର ନିଗମର ସୌନ୍ଦର୍ଯ୍ୟକରଣ, ସ୍ୱଚ୍ଛତା, ରାସ୍ତାଘାଟ, ଡ୍ରେନେଜ୍ ବ୍ୟବସ୍ଥା ଆଉ ଆନୁଷଙ୍ଗିକ ଭିଭିଭୂମି କ୍ଷେତ୍ରଟି 12 କୋଟି 90 ଲକ୍ଷ ଟଙ୍କାର 30 ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର 17 ସମାବର୍ତ୍ତନ ଉତ୍ସବଟି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇକରି ଭିନ୍ ଭିନ୍ ବର୍ଗଥି 138 ଜନ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଉପାଧି ଆଉ ପଦକ ପ୍ରଦାନ କରିଛନ୍। କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଫୁଲର କଚଡ଼ାନୁ ଭିନ୍ ଭିନ୍ ରକମର ଘର ସଜା ଦରବ ଅଗରବତୀ ରଙ୍ଗ ଆର ଅତର ତିଆର ଲାଗି ସମ୍ବଲପୁର ଜିଲ୍ଲା ନୀଲଡୁଙ୍ଗରି ନଥିବାର ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନର ଗୋଟିଏ ତାଲିମ ଶିବିର ହୋଇଯାଇଛି। ଶିବିରଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହିଳାମାନେ ତିଆରି କରୁଥିବାର ଭିନ୍ ଭିନ୍ ଦରବ ଦେଖବାର ସାଙ୍ଗେ ସେମାନଙ୍କର ସୁବିଧା ଅସୁବିଧା ବାବଦେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାର ଏବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 129 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଲେ ତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାଥି ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଲାଗି ମାହାଲିଆ ବସ୍ ଯାତ୍ରା ଯୋଗାଇ ଦିଆଯିବା। ଇ ବାବଦେ ପରିବହନ ବିଭାଗ ତରଫ ଆଜି ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଇ ବାବଦ ପ୍ରସ୍ତାବକେ ରାଜ୍ୟ ସରକାର ଅନୁମୋଦନ କରିଛନ୍। ଏସି ଆଉ ନନ୍ ଏସି ବସ୍ଥି ଇ ସେବା ଲାଗୁ କରାଯିବା। ବସ୍ଥି ଯା ଆସ ବେଲେ ଛାତ୍ରଛାତ୍ରୀମାନେ ସ୍କୁଲ ଡ୍ରେସ୍ ପିନ୍ଧିଥିବାର ବେଲେ ଆଇ କାର୍ଡ ପାଖେ ରଖିଥିବେ। ମହିଳା ଆଉ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଅଧୀନତି କାର୍ଯ୍ୟାନ୍ୱୟନ ସଂସ୍ଥା ବାଛିବା ଲାଗି ଆବେଦନ ଦାଖଲ ସମୟ 8 ତକ ବଢ଼ାଯାଇଛି। ଇତାର ସହିତ ଅଲଗା ସବୁ ନିୟମ ଆଉ ସର୍ତ୍ତ ଅପରିବର୍ତ୍ତିତ ରହିଛି ବୋଲି ବିଭାଗ ତରଫ କୁହାଯାଇଛି। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର 3 ଦିନେ ଗୋପପୁରନ ନନ୍ଦ ଦରବାର ଉଦ୍ଘାଟିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଇତାର ଉଦ୍ଘାଟନ କରିଛନ୍। ଆଜି ଦିନ ବେଲା ଗୋପପୁରନ ନନ୍ଦୋତ୍ସବ, କୃଷ୍ଣଙ୍କର ଦୁଲିଝୁଲା, ରାସ ନୃତ୍ୟ, ନଗର କୀର୍ତ୍ତନ ସହିତ ଗୋପପୁର ଭ୍ରମଣ ଦ୍ୱାପର ଯୁଗର ଭ୍ରମ ସୃଷ୍ଟି କରୁଥିଲା। ସିଆଡ଼େ କଂସ ମହାରାଜାଙ୍କର ଅଟ୍ଟହାସ୍ୟ ମଥୁରା ନଗରୀ ଥରହର ହେଉଛି। ମହାରାଜ କଂସ ଆଜି ସୋମେଶ୍ୱର ମହାରାଜାଙ୍କର ଦର୍ଶନ କରିବେ। କାରାଗୃହ ପ୍ରବେଶ, ବିଜୁଳି କନ୍ୟାଙ୍କୁ ପଥର୍ଥୀ ପ୍ରହାର ଆଉ ଦୈବବାଣୀ, ରାଜଦରବାରନ କଂସଙ୍କର ମନ୍ତ୍ରଣା, ନାରଦଙ୍କର ଉପଦେଶ, ପୁତନା ଷଡ଼ମଲ୍ଲ ଆବାହନ ଆଉ ଗୋପପୁର ପ୍ରେରଣ ଦୃଶ୍ୟ ଆଉ କିଛି ସମୟ ଆଉଥିରୁ ମଞ୍ଚସ୍ଥ ହେବା। ବଲାଙ୍ଗୀର ଲାଠୋର ରେଞ୍ଜ ବେନ୍ଦେର ପଞ୍ଚାୟତ ଚହକାପଡ଼ାନ ହାତୀ ଆକ୍ରମଣଟି ଜଣେ ମହିଳାଙ୍କର ଜୀବନ ଯାଇଛି। 45 ମହିଳା ଜଣଙ୍କ ହେଉଛନ୍ କଣ୍ଟାବାଞ୍ଜି ଜିଲ୍ଲାର ଫୁଲକାନି ଗାଁର। ବିଜୟ ହଜାରେ ଟ୍ରଫି 2025 ବାଜି ମାରିଛି ଓଡ଼ିଶା କ୍ରିକେଟ୍ ଦଳ। ଏଲିଟ୍ ଗ୍ରୁପ୍ ଡି ମ୍ୟାଚ୍ଟି ସର୍ଭିସେସ୍ ବିପକ୍ଷ 4 ହରେଇକରି ଓଡ଼ିଶା ଦଳ ମ୍ୟାଚ୍ ଜିତିଛେ। ରାଜେଶ ମହାନ୍ତି ଆଉ ସମ୍ବିତ ବରାଳଙ୍କର ବର୍କସ୍ ବୋଲିଂ ଜରିଏ ଓଡ଼ିଶା ଦଳ 84 ଲକ୍ଷ୍ୟକେ 6 ହରେଇକରି ହାସଲ କରିଛେ। ପାଣିପାଗ, ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 4 ରାତିର ତାପମାତ୍ରା ନାଇଁ ବଦଳେ। ତା ଋତୁରୁ 2-3 ତକ ତାପମାତ୍ରା ବଢ଼ିକରି ଶୀତ ଟିକେ କମ୍ବା। ଆଇବା କାଲି ସକାଳେ ଘନ କୁହୁଡ଼ି ହେବାର ନେଇକରି କଳାହାଣ୍ଡି, ନୟାଗଡ଼, କୋରାପୁଟ ଆଉ କନ୍ଧମାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ, ଛାତ୍ରଛାତ୍ରୀମାନେ ଦେଶପ୍ରେମ ଆଉ ଉତ୍କର୍ଷ ଆଦର୍ଶତି ଅନୁପ୍ରାଣିତ ହେଲେ ମାନବତାକେ ସୁନିଶ୍ଚିତ କରିହେବା କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀନ ହୋଇଥିବା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ସମାରୋହ ଗଜପତି ଜିଲ୍ଲାର ଜ୍ୟୋତ୍ସ୍ନା ସବର ହେଲେ ପୁରସ୍କୃତ। ବୀର ବାଲ ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। କେନ୍ଦୁଝରର ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। आईबाकाल नु तीन दिनिया ओडिसा गस्तथी आसुचन भारतीय निर्वाचन आयुक्त आउ संबलपुर नो 12 कोटी नु अधिका टंकार 30टा प्रकल्पर शुभारंभ कले केन्द्र शिक्षा मंत्री आजर आंचलिक खबरिन शेषला जुहार।